ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ଶିଳ୍ପ ପ୍ରତିଷ୍ଠା ଲାଗି ନୂଆଦିଲ୍ଲୀ ନିବେଶକ ସମ୍ମିଳନୀଠି 13 ଚୁକ୍ତିନାମା ସ୍ୱାକ୍ଷରିତ। ପାଖାପାଖି 1,04,000 କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ମିଳିଛି ପ୍ରସ୍ତାବ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଠି ଗଲା 10 ବର୍ଷ ଭିତରେ 52 କୋଟି ଉଦ୍ୟୋଗୀଙ୍କୁ ଦିଆଯାଇଛି ଋଣ। ରାଇଜେ ଓଡ଼ିଆ ପକ୍ଷ ପାଳନର 8 ନମ୍ବର ଦିନେ ହୋଇଛି ରକ୍ତଦାନ ଶିବିର। ଆଉ ମେଟ୍ରିକ୍ ପରୀକ୍ଷା ଫଲ ମେ ମାସ 2 ନମ୍ବର ହପ୍ତାଠି ବାହାରିବା ମାଧ୍ୟମିକ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା। ଏଥର ପୂରା ଖବର। ଓଡ଼ିଶାକେ ଶିଳ୍ପ ସମୃଦ୍ଧ କରବାର୍ ଲାଗି ନୂଆଦିଲ୍ଲୀନ ଗଲା 2 ଦିନ ଭିତରେ ହୋଇଥିବା ନିବେଶକ ସମ୍ମିଳନୀଠି 1,03,090 କୋଟିନୁ ଅଧିକା ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସୂଚନା ଅନୁସାରେ 13 ବଡ଼ ଶିଳ୍ପ ସଂସ୍ଥା ସାଙ୍ଗେ ସରକାରଙ୍କ ତରଫୁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଶିଳ୍ପମାନେ ପ୍ରତିଷ୍ଠା ହେଲେ ପାଖାପାଖି 95,000ରୁ ଅଧିକ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ସରକାରଙ୍କ ତରଫୁ କୁହାଯାଇଛି। ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁସାରେ ଭାରତୀୟ ତୈଳ ନିଗମ ଆର୍ ଏଚ୍ସିଏଲ୍ ଟେକ୍ କମ୍ପାନୀ ଠାନ୍ ପାଇଛି। ଭାରତୀୟ ତୈଳ ନିଗମ ସବୁନୁ ଯହ 58,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟ ସରକାରଙ୍କ ସାଙ୍ଗେ ଚୁକ୍ତିନାମା କରିଛି। ରାଜ୍ୟର ବିକାଶ କ୍ଷେତ୍ରଠି ପୁଞ୍ଜିନିବେଶ ପ୍ରସ୍ତାବ ଗୋଟିଏ ମାଇଲ୍ ଖୁଣ୍ଟା ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଇଏ ଯେଉଁ ସୁଯୋଗ ଗୋଟେ ମିଳିଲା କେନ୍ଦ୍ର ସରକାରଙ୍କ ସହିତ ଏବଂ ଶିଳ୍ପ ସଂସ୍ଥାମାନଙ୍କ ସହିତ, ଏହା ଆଗକୁ ଆମକୁ ଶକ୍ତି ମିଳିବ। ତାର ସହିତ ଏଠି ଇନ୍ଭେଷ୍ଟମେଣ୍ଟ ଯେଉଁ ଆଜି ଆସୁଛି, ଏହାର ସହିତ ଆଜି ଅନେକ କମ୍ପାନୀମାନେ ମଧ୍ୟ ସମ୍ପର୍କ କରୁଛନ୍ତି। ଆଗାମୀ ଦିନରେ ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସେମାନେ ଇନ୍ଭେଷ୍ଟମେଣ୍ଟ କରିବା ପାଇଁ କିଏ ଆସୁଛନ୍ତି, ପୋର୍ଟ ବେସ୍ଡ ଇଣ୍ଡଷ୍ଟ୍ରି କରିବା ପାଇଁ କେମିକାଲ୍ସ, ପେଟ୍ରୋକେମିକାଲ୍ସ, ଏଗ୍ରୋ ଇଣ୍ଡଷ୍ଟ୍ରିଜ୍, ଟେକ୍ସଟାଇଲ୍ ଏବଂ ଆଇଟି ସେମିକଣ୍ଡକ୍ଟର ଭଳି ଅନେକ ପ୍ରୋଜେକ୍ଟକୁ ଆଜି ଆମେ ଏହାକୁ ସଫଳତା ସହିତ ଏ କାର୍ଯ୍ୟକ୍ରମ ଆଗେଇ ନେଉଛୁ।
ଏ ଅବସରରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍, ଭାରତ ଆଇବା ଦିନେ ବିଶୋଧନାଗାରର କେନ୍ଦ୍ର ହେବା ଆଉ ଓଡ଼ିଶା ଏଥି ମୁଖ୍ୟ ଭୂମିକା ନେବା। ରାଜ୍ୟ ରପ୍ତାନୀ ଅଭିବୃଦ୍ଧିକେ ନଜରଠି ରଖିକରି ନିବେଶକମାନେ ଏତାର ସୁଯୋଗ ନେବା ଲାଗି ମନ୍ତ୍ରୀ ଶ୍ରୀ ପୁରୀ ଆହ୍ୱାନ ଦେଇଛନ୍। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକେ ଆଜ 10 ବର୍ଷ ପୂରିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରିକଳ୍ପନାଠି ହୋଇଥିବା ଏହି ମହତ୍ୱାକାଂକ୍ଷୀ ଯୋଜନା ଦେଶେ ଋଣ ବ୍ୟବସ୍ଥାଠି ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଦେଶ ଲୋକ ଛୋଟ ବେପାର ମୂଲ କରବାର ଲାଗି ସୁଯୋଗ ଦେବାର ସହିତ ଛୋଟ ଉଦ୍ୟୋଗୀକେ ତହକାବାର୍ଥି ବଟେ ଭୂମିକା ନେଇଛେ। 2015 ମୂଲ ହୋଇଥିବା ମୁଦ୍ରା ଯୋଜନା ଜରି ଗଲା 10 ବର୍ଷ ଭିତରେ ଦେଶର 52 କୋଟି ଲୋକ ଆଉ ଉଦ୍ୟୋଗମାନଙ୍କୁ 32,61,000 କୋଟି ଟଙ୍କା ଋଣ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଠି ଋଣ ନେଉଥିବା ଲୋକଙ୍କ ଭିତରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଉଦ୍ୟମୀ ଅଛନ୍, ହେଲେ ଯୋଜନାଠି ସବୁନୁ ଯହ ମହିଳା ହିତାଧିକାରୀ ଅଛନ୍। ଯୋଜନାର 10 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ଦେଶର ଭିନ୍ ଭିନ୍ ଇଲାକାର ସଫଲ ହିତାଧିକାରୀମାନଙ୍କ ସାଙ୍ଗେ ସିଧାସଳଖ ଭାବ ବିନିମୟ କରିଛନ୍। ସେମାନଙ୍କର ସଫଳତାର କାହାନୀ ଅଲଗାମାନଙ୍କୁ ତହକାବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଠି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ଲାଭାର୍ଥୀ ସରୋଜ କୁମାର ସାହୁ ଆକାଶବାଣୀକେ କହିଛନ୍।
ତ ମୁଦ୍ରା ଲୋନ୍ ପାଇବା ପରେ ମୋର ବହୁତ ବିଜନେସ୍ ବି ସକ୍ସେସଫୁଲ ଚାଲିଛେ, କିନ୍ତୁ ବ୍ୟାଙ୍କ କେ ଯାଇକିନା ଇନକ୍ୱାରି କଲା ପରେ ମୁଦ୍ରା ଲୋନ୍ ମତେ ବିଷୟରେ ବତେଇଲେ ବ୍ୟାଙ୍କ ବାଲେ, ତ ସେନୁ ମୁଁ ଇମ୍ପ୍ରେସ ହେଇକିନା ମୁଦ୍ରା ଲୋନ୍ ଆପ୍ଲାଏ କଲି। ହେଲା ପରେ ମୁଁ 10 ଲକ୍ଷର ମୁଦ୍ରା ଲୋନ୍ ନେଲି ବ୍ୟାଙ୍କରୁ, ବିଜନେସ୍ ଆଗକେ ବଢି ପାରୁଛେ। ସମସ୍ତେ ଯେନ୍ ଚାକିରି ଚାକିରି ବେରୋଜଗାର ସବୁ ଏଟା ଯେନ୍ ହେଉଛନ୍, ଆଉ ଯିଏ ଗୋଟେ ବିଜନେସ୍ କରିବାକୁ ଚାହୁଁଛେ ବିଜନେସ୍ କରିପାରିବ। ଏଇଟା ମୁଦ୍ରା ଲୋନ୍ ନେଇଛି, ଆ ପାଖରେ କ୍ୟାପିଟାଲ ନାହିଁ ନା, ଏଟା ବହୁତ ବଢିଆ ସ୍କିମ୍ ହେ।
ଯୋଜନାଠି 4 ବର୍ଗଠି ଋଣ ଦିଆଯାଉଛି। ଶିଶୁ ବର୍ଗଠି 50,000 ଟଙ୍କା, କିଶୋର ବର୍ଗଠି 50,000ରୁ 5 ଲକ୍ଷ, ଜୁଆନ ବର୍ଗଠି 5 ଲକ୍ଷରୁ 10 ଲକ୍ଷ ତକ ଋଣ ଦିଆଯାଉଛି। ଇତା ଛଡ଼ା ଭଲ ଭାବେ ଋଣ ସୁଝୁଥିବା ଉଦ୍ୟୋଗୀମାନଙ୍କୁ ତରୁଣ ପ୍ଲସ୍ ବର୍ଗଠି 10-20 ଲକ୍ଷ ଟଙ୍କା ତକ ଋଣ ଯୋଗାଇ ଦିଆଯାଉଛି। ପୁରୀ ଶ୍ରୀମନ୍ଦିର ଏ ମାସର ଶେଷ ତକ ଧାଡ଼ି ଦର୍ଶନ ମୂଲ ହେବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଇ ବାବ୍ଦେ ହପ୍ତେ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ ହେବା, ଇତାର ଉତ୍ରୁ ହୁଣ୍ଡି ଉଠାବାର ନିଷ୍ପତ୍ତିକେ ଅନୁମୋଦନ ମିଳିବା, ପରିଚାଳନା କମିଟିର ପ୍ରସ୍ତାବ ଆର୍ ସରକାରଙ୍କ ଅନୁମତି ଉତ୍ରୁ ହୁଣ୍ଡି ସ୍ଥାନାନ୍ତର କରାଯିବା, ଇତାର ସହିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ହୋଇପାରିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଇଜେ ଆଇବା ଦୁଇ ବଛର ଭିତରେ ଶକ୍ତିପୀଠ କରିଡର ଗଠନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ବ୍ରହ୍ମପୁରର ତାରାତାରିଣୀ ଦର୍ଶନ ବେଳେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍, ବିରଜା, ଉଗ୍ରତାରା, ତାରାତାରିଣୀ, ଭଗବତୀ, ମଙ୍ଗଳା, କାଳିଜାଇ ପୀଠକେ ନେଇକରି ଶକ୍ତିପୀଠ କରିଡର କରବାରକେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଭକ୍ତମାନଙ୍କର ସୁବିଧା ଦର୍ଶନ ଲାଗି ଏହି ଯୋଜନାଥି ହେଲିକପ୍ଟର ବ୍ୟବସ୍ଥା କରବାରକେ ସରକାର ଚିନ୍ତା କରୁଛନ୍ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନା ଆଜି ଶପଥପାଠ କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ରାଜଭବନଠାରେ ଶ୍ରୀ ଜେନାଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରିଛନ୍। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଜେନାଙ୍କୁ ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ March 28 ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ଦିବସ ପାଳନ ଦିନୁ ରାଜ୍ୟ ସରକାର ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ, ଗୌରବ, ପରିଚୟ, କଳା, ସଂସ୍କୃତିକୁ ନେଇକରି ଆଇବା 14 ତକ ଫି ଦିନ ଗୋଟିଏ ଖାସ୍ ଢଙ୍ଗେ ଇତାକେ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର 8 ଦିନେ ଆଜି ରାଇଜେ ରକ୍ତଦାନ ଦିବସ ପାଳନ କରାଯାଇଛି। ସ୍ୱେଚ୍ଛାକୃତ ରକ୍ତଦାନ ବାଗିର ମହତ୍ କାମ ଲାଗି ଲୋକମାନଙ୍କୁ ତହକାବାର ଉଦ୍ଦେଶ୍ୟଥି ରକ୍ତଦାନ ଦିବସ ପାଳନ କରାଯାଉଛି। ଏ ଅବସରରେ ଜିଲ୍ଲାମାନଙ୍କର ମୁଖ୍ୟ ଡାକ୍ତରଖାନା ଆର୍ ଶିକ୍ଷାନୁଷ୍ଠାନମାନଙ୍କେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବାର ଆମର ସମ୍ବାଦଦାତା ଜଣାଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମେଗା ରକ୍ତଦାନ ଶିବିରଥି 50 ଅଧିକା ରକ୍ତ ସଂଗ୍ରହ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆଉ ଅତିରିକ୍ତ ଜିଲ୍ଲାପାଳ ଶିବିରକେ ଉଦ୍ଘାଟନ କରିକରି ଜୁଆନବର୍ଗଙ୍କୁ ରକ୍ତଦାନ ଲାଗି ଉତ୍ସାହିତ କରିଥିଲେ। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରଠାରେ ଓଡ଼ିଆ ପକ୍ଷ ଅବସରରେ ରକ୍ତଦାନ ଶିବିର ହୋଇଯାଇଛି। ଶିବିରଥି 25 ରକ୍ତଦାନ କରିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ରେଡ୍କ୍ରସ୍ ଶାଖା ଆଉ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଯୁବ ରେଡ୍କ୍ରସ୍ର ମିଳିତ ସହଯୋଗଥି ଗୋଟିଏ ମେଗା ରକ୍ତଦାନ ଶିବିର ହୋଇଯାଇଛି। ଏଥି 75 ରକ୍ତ ସଂଗ୍ରହ କରାଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଉଦ୍ଘାଟନ କରିଛନ୍। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନ ରେଡ୍କ୍ରସ୍ ସୋସାଇଟିର ସହଯୋଗଥି ହୋଇଥିବା ଶିବିରଥି ବହୁତ ସଂଖ୍ୟାଥି ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏ ବଛରର ମେଟ୍ରିକ୍ ପରୀକ୍ଷାର ଫଲ ଆଇବା 2 ହପ୍ତାଥି ବାହାରିବା ବୋଲି ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ବିଜ୍ଞାନ ପ୍ରଶ୍ନପତ୍ରଥି 4 କମ୍ ହୋଇଥିବା ନେଇକରି କେହିନି ସମସ୍ୟା ନାହିଁ ହୁଏ ଆଉ ଗ୍ରେସ୍ ମାର୍କ ବାବଦେ ପରିଚାଳନା କମିଟି ନିଷ୍ପତ୍ତି ନେବା ବୋଲି ଶ୍ରୀ ତରାଇ କହିଛନ୍। ଗଲା 19 ଦିନ 30 ଜିଲ୍ଲାର 3,133 କେନ୍ଦ୍ରର 314 ନୋଡାଲ୍ ସେଣ୍ଟରଥି ପରୀକ୍ଷା ଖାତା ଦେଖାହୋଇଛି। ଏ ବଛର ମୋଟ 5,10,778 ଜଣ ଛାତ୍ରଛାତ୍ରୀ ମେଟ୍ରିକ୍ ପରୀକ୍ଷା ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିଚାଳନା କମିଟି ବୈଠକଥି ଜିଲ୍ଲାପାଳ ମଧୁସୂଦନ ଦାସ ଜୁଆନମାନଙ୍କୁ ଆତ୍ମନିର୍ଭରଶୀଲ ହେବାର ଉପରେ ଜୋର୍ ଦେଇଛନ୍। ଜିଲ୍ଲାର ଶିକ୍ଷାନୁଷ୍ଠାନମାନଙ୍କେ ବୈଷୟିକ ଶିକ୍ଷା ଜରିଏ ଇଲାକାର ଜୁଆନ ପିଲା ଟୁକେଲମାନଙ୍କୁ କୁଶଳୀ ଆଉ ସ୍ୱାବଲମ୍ବୀ ବନାବାରକେ ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି କଳାହାଣ୍ଡି ଜିଲ୍ଲାନୁ 192 ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ବାରଣାସୀକେ ଯାତ୍ରା କରିଛନ୍। ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫୁ ଗଲାକାଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ତୀର୍ଥଯାତ୍ରୀ ବସ୍ର ଶୁଭାରମ୍ଭ କରିଥିଲେ। ବରିଷ୍ଠ ନାଗରିକମାନେ ଗଲାକାଲି ରାୟଗଡ଼ାନ ରାତି ରହିକରି ଆଜି ଟ୍ରେନ୍ଥି ଅଯୋଧ୍ୟା ବାରଣାସୀକେ ଯାତ୍ରା କରିଛନ୍। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାଥି ହୋଇଥିବା ବୈଠକଟି March ଭିନ୍ ଭିନ୍ ରାଜସ୍ୱ ନିର୍ଦ୍ଧାରିତ ସମୟ ଭିତରେ ଆଦାୟ କରବାର ବାବଦେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଜାମଗାଓଁଠାରେ CRPF 216 ବାଟାଲିୟନ୍ ତରଫୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି CRPF କମାଣ୍ଡାଣ୍ଟ ଏରିକ୍ ଗିଲବର୍ଟ ଜୋସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମାଓ ପ୍ରଭାବିତ ଇଲାକାନ ଲୋକ ସ୍ୱାବଲମ୍ବୀ କରବାର ଲାଗି ମହୁମାଛି ପାଳନ, ଅଗରବତୀ ତିଆରି ଜିନିଷ ବାଣ୍ଟିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିୟନ୍ସିପ୍ଟି ଆଜି 5 ମ୍ୟାଚ୍ ଖେଳାଯାଇଛି। ଆଜି ଜିତିଥିବା ଦଲମାନଙ୍କର ଭିତରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, CRPF ଆର୍ ଉତ୍ତରପ୍ରଦେଶ ମହିଳା ପୁଲିସ୍ ଦଲ ଥାନ ପାଇଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଘୂର୍ଣ୍ଣିବଲୟ ପ୍ରଭାବଥି ଦକ୍ଷିଣ ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଲଘୁଚାପ ବେଳେ ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ଆଜି ଘଡ଼ଘଡ଼ି ସହିତ ଧୂକାଗଡ଼ି ଆର୍ ବର୍ଷା ହୋଇପାରେ। ସେଥିଲାଗି ରାଜ୍ୟ ଆଇବା 3 ଭିତରେ ଦିନର ତାପମାତ୍ରା 2-3 ତକ କମ୍ବା। ସମୁଦ୍ର ଖଣି ଜିଲ୍ଲାମାନଙ୍କ ସହିତ 12 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରିଥାଏ। ରାଜ୍ୟ ଶିଳ୍ପ ପ୍ରତିଷ୍ଠା ଲାଗି ନୂଆଦିଲ୍ଲୀ ନିବେଶକ ସମ୍ମିଳନୀ 13 ଚୁକ୍ତିନାମା ସ୍ୱାକ୍ଷରିତ। ପାଖାପାଖି 1,04,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ମିଳିଛି ପ୍ରସ୍ତାବ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଥି ଗଲା 10 ବର୍ଷ ଭିତରେ 52 କୋଟି ଉଦ୍ୟୋଗୀଙ୍କୁ ଦିଆଯାଇଛି ଋଣ। ରାଜ୍ୟ ଓଡ଼ିଆ ପକ୍ଷ ପାଳନର 8 ଦିନେ ହୋଇଛି ରକ୍ତଦାନ ଶିବିର। ଆଉ ମେଟ୍ରିକ୍ ପରୀକ୍ଷା ଫଲ ମେ ମାସ 2 ହପ୍ତା ଥି ବାହାରିବା ମାଧ୍ୟମିକ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର। Thank you.